ଦେଖ ଶୁଣ ବଞ୍ଚ ଚତୁର୍ଥ ପୁସ୍ତକ। ପ୍ରିୟ ବନ୍ଧୁଗଣ, ଯେଉଁମାନେ ଈଶ୍ୱରଙ୍କ ବାଧ୍ୟ ହୋଇ ସେବା କରନ୍ତି ସେ ସମସ୍ତଙ୍କୁ ପ୍ରେମ କରନ୍ତି, ଏହା ସତ୍ୟ କାହାଣୀ। ଶୁଣନ୍ତୁ ନିର୍ଦ୍ଦେଶ କ୍ରମେ ହଳଦୀ ରଙ୍ଗର ବହିରୁ ଛବି ଦେଖନ୍ତୁ। ଛବି ଏକ। ପରମେଶ୍ୱର ସମସ୍ତ ଲୋକଙ୍କୁ ତିଆରି କଲେ କିନ୍ତୁ ସେମାନେ ତାଙ୍କ ବିରୁଦ୍ଧରେ ଗଲେ। କିନ୍ତୁ ପରମେଶ୍ୱର ତାହାଙ୍କୁ ସେବା ଓ ଆରାଧନା କରିବା ପାଇଁ ଇସ୍ରାଏଲ ଜାତିକୁ ମନୋନୀତ କଲେ। ତଥାପି ଇସ୍ରାଏଲ ଲୋକମାନେ ଅନେକ ଥର ଈଶ୍ୱରଙ୍କ ବିରୁଦ୍ଧରେ କାର୍ଯ୍ୟ କଲେ ଏବଂ ସେମାନେ ଅନ୍ୟ ତଥା ଅସତ୍ୟ ଦେବାଦେବୀମାନଙ୍କୁ ସେବା କଲେ। ପରମେଶ୍ୱର ଯୁଦ୍ଧ ଓ ଦୁର୍ଭିକ୍ଷ ପଠାଇ ସେମାନଙ୍କୁ ଦଣ୍ଡ ଦେଲେ ଏବଂ ନିଜ ପାଖକୁ ଫେରାଇ ଆଣିଲେ। ଗୋଟିଏ ପରିବାର ଦୁର୍ଭିକ୍ଷ ହେତୁ ମୟାବ ଦେଶକୁ ଖାଦ୍ୟ ଆଶାରେ ଚାଲିଗଲେ। ସେ ବିଦେଶରେ ସେମାନେ ପ୍ରାୟ 10 ବର୍ଷ ରହିଲେ। ସ୍ୱାମୀ ସେଠାରେ ମରିଗଲେ କିନ୍ତୁ ତାଙ୍କର ଦୁଇ ପୁଅ ସେ ଦେଶରୁ ବିବାହ କଲେ, କିନ୍ତୁ ଏହି ଦୁଇ ପୁଅ ମଧ୍ୟ ମରିଗଲେ। ମା କେବଳ ଦୁଇ ପୁତ୍ର ବଧୂଙ୍କ ସହ ସେ ବିଦେଶରେ ଅଛନ୍ତି।